ମହାଶୟ, ସର୍ଲା ଯିବାର୍ ଲାଗି ମୁଇଁ କାଲା କରିହଁ। ଦୟାକରିକି ମଲା ବତା ଦେଲ ପାରିହ କା? ଅହମ୍ମଦ ନାଁକେ ଜଣେ ମହତ ଲୋକ ପ୍ରଶ୍ନଲା ଭାଇବକେ ପଚାରିସ ଆଉ ଅକର ବନ୍ଧୁ ଉତ୍ତରତି କହିନ ମହାଭାଗ। ମୁଇଁ ଗୋଟେ କଥନୀ କହିକି ଏକ ବଢ଼ିଆ ଉତ୍ତର ଦିହ। ମନେକର ମୁଇଁ ଗୋଟେ ଉଧାର ସୁଝେର ନି ପାରବାର କାରଣ ଲେକେ ଗୋଟେ ଜେଲଖାନା ଥି ଆହା। ଦିନେ ରଜାକେ ପୁଅ ରଜା ନେଲାକେ କହିସ, ବୁଆ ମୋର ବନ୍ଧୁ ଉଧାର ଲାଗି ଜେଲଖାନା ଥି ଆହେ, ତୁ ମଲା କ୍ଷମା କରେ ନି ପାରତ କା? ରଜା ଉତ୍ତର ଦିସ, ବାବୁ ମୁଇଁ ବି ଲୋକଲା ଭଲ ପାତ ଆଉ ମୁଇଁ ବି ନି ଚାହିଁବାର କି ସେ ଜେଲଖାନା ଥି ରହୁ, କିନ୍ତୁ ମୁଇଁ ଅଲା କ୍ଷମା କରେଲ ନି ପାରହ। ମୁଇଁ ଯଦି ଅଲା କ୍ଷମା କରିଦଥ ମୁଇଁ ସବୁ ଲୋକମାନଙ୍କେ ଲାଗି ଭୁଲ କରିହ, ମୁଇଁ ସବଲା ସମାନ ବ୍ୟବହାର ଦିହ। କିନ୍ତୁ ପୁଅ ଉତ୍ତର ଦିସ, ବୁଆ ଅକର ଉଧାରଲା ଦେଦେବାର ଲାଗି ମଲା ଅନୁମତି ଦେଲେ।